ହ୍ୟାଲୋ, ମୋ ନାଁ ଶର୍ମିଳା ପରିଡ଼ା, ମୋ ନାଁ ନନ୍ଦନବର ୱାର୍ଡ଼ରୁ କହୁଛି। ଆଉ ସିଦ୍ଧାର୍ଥ ତରଫରୁ ଆମର ଗୋଟେ ପ୍ରୋଗ୍ରାମ ଆଜି ରଖାଯାଇଥିଲା ୱାର୍ଡ଼ ଅଫିସରେ, ବହୁତ କଥା ଆଲୋଚନା ହେଲା, ପାଣି ଆଉ ରୋଡ଼ ଡ୍ରେନ ସବୁକିଛି ଆଲୋଚନା ହେଲା, କିନ୍ତୁ ସେଇ ସୁବିଧା ଗୁଡା ଯଦି ଆମେ ପାଇବୁ ଉପକୃତ ହବୁ ତାହେଲେ ଆମେ ବହୁତ ଖୁସି ହବୁ। ଆଉ ଏଇ ଏଇ ଜିନିଷକୁ ଯଦି ଇଏ ହବ, ଆମର ଡ୍ରେନଟା ସଫା ହବା ଦରକାର, ତା ଦେହରେ ତେଲ ପଡିବା ଦରକାର, ତାପରେ ପାଣି ଟାଙ୍କି ସବୁ ରିପ୍ୟାରିଂ ହବା ଦରକାର, ପାଇପ୍ ଲାଗିବା ଦରକାର। ଆଉ ଏଇ ଜିନିଷ ସବୁ ଜିନିଷ ସୁବିଧା ହେଲା ତାହେଲେ ଉପକୃତ ହବୁ। ଏତିକି କହିକି ରହୁଛି ଆଉ।